ହ୍ୟାଲୋ, ମୁଁ ଶୁକ ବିହାର 66 ନମ୍ବର ୱାର୍ଡର ପୁଷ୍ପାଞ୍ଜଳି ସାହୁ କହୁଥିଲି। ଆଉ ଆମର ଏଠି ଡ୍ରେନ୍ର ଯୋଉ ଡ୍ରେନ୍ ହେଇଛି, ଡ୍ରେନ୍ରେ ଆମର ସ୍ଲାବ୍ ପଡ଼ିନି, ବହୁତ ଖୋଲା ଅଛି, ତ ମଶା ଡ୍ରେନ୍ ଠିକ୍ସେ ସଫା କରୁନାହାନ୍ତି। ଆଉ ଯଦି ବା ଆସିକି ସଫା କରୁଛନ୍ତି, ମାସେ ଦେଢ଼ ମାସରେ ଥରେ ସଫା କରୁଛନ୍ତି, ଆଉ ଅଳିଆ ଉଠାଉନାହାନ୍ତି, ଅଳିଆ ଦାଣ୍ଡରେ ସେମିତି ଗଦା କରିଦେଉଛନ୍ତି, ସେଟା ଉଡ଼ିକି ବହୁତ ଅସନା ହେଉଛି। ଆଉ ଆମର ତେଣୁ ମୁଁ ଏତିକି ଅନୁରୋଧ କରୁଛି, ସେଇ ଡ୍ରେନ୍ ଗୁଡାକ ସ୍ଲାବ୍ ପଡ଼ିଲେ ଭଲ ହୁଅନ୍ତା।